ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପପତ୍ରର ଶୁଭାରମ୍ଭ କଲେ ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା. ପ୍ରଦୂଷଣ ହ୍ରାସ କରିବାରେ ବୈଦ୍ୟୁତିକ ଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କହିଲେ ଶକ୍ତିମନ୍ତ୍ରୀ ମନୋହର ଲାଲ. ମରିସସ୍ରେ ସଂସଦୀୟ ନିର୍ବାଚନ ପାଇଁ ଚାଲିଛି ମତଗ୍ରହଣ. ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆସନ୍ତା ବୁଧବାର ଦିନ ହେବ ଆଲୋଚନା. ଏବଂ ଭାରତ ଦକ୍ଷିଣ ଆଫ୍ରିକା ଚାରିଟିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍. ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ମୁମ୍ବାଇରେ ଦଳର ସଂକଳ୍ପପତ୍ରର ଶୁଭାରମ୍ଭ କରିଛନ୍ତି. ଏହି ସଂକଳ୍ପପତ୍ର ମହାରାଷ୍ଟ୍ରବାସୀଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିଛି ବୋଲି ଶ୍ରୀ ଶାହା କହିଛନ୍ତି. ରାଜ୍ୟର ମରୁଡ଼ି ମୁକାବିଲା ପାଇଁ ଜଳସେଚନ ପ୍ରକଳ୍ପ, ନଦୀଜଳ ପରିବର୍ତ୍ତନ ଏବଂ ଅତିରିକ୍ତ ମୌସୁମୀ ଜଳକୁ ମହାରାଷ୍ଟ୍ର ପାଇଁ ବ୍ୟବହାର କରିବାକୁ ବିଜେପି ତା'ର ସଂକଳ୍ପପତ୍ରରେ ପ୍ରତିଶ୍ରତି ଦେଇଛି. ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 1 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି, ମହିଳା ସଶକ୍ତିକରଣ, ସୁଲଭ ଗୃହ ନିର୍ମାଣ, କୃଷି ଏବଂ ସ୍ୱଚ୍ଛ ଜଳ ପାଇଁ ସୌରଶକ୍ତିର ଉପଯୋଗ ଉପରେ ଦଳୀୟ ଇସ୍ତାହାରରେ ପ୍ରତିଶ୍ରତି ଦିଆଯାଇଛି. ଏହି ସଂକଳ୍ପପତ୍ର ଉନ୍ମୋଚନ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ପୀୟୁଷ ଗୋଏଲ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍, ରାଜ୍ୟଶାଖା ସଭାପତି ଚନ୍ଦ୍ରଶେଖର ବାୱନକୁଲେ ଏବଂ ଆଶିଷ ସେଲାରଙ୍କ ସମେତ ଦଳର ରାଜ୍ୟସ୍ତରୀୟ ବରିଷ୍ଠ ନେତା ଉପସ୍ଥିତ ଥିଲେ. ଶକ୍ତିମନ୍ତ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀରେ ବୈଦ୍ୟୁତିକ ଯାନ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି. ପ୍ରଦୂଷଣ ହ୍ରାସ କରିବାରେ ବୈଦ୍ୟୁତିକ ଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି. ଏହି ଅବସରରେ ସେ ଇଭି ଆଜ୍ ଏ ସର୍ଭିସ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି. ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ଶିଳ୍ପ କାର୍ଯ୍ୟକଳାପ, ନିର୍ମାଣ ଏବଂ ପରିବହନ କ୍ଷେତ୍ରରୁ ଅଧିକ ପ୍ରଦୂଷଣ ହୋଇଥାଏ. ପ୍ରଦୂଷଣ ହ୍ରାସ ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ଦିଲ୍ଲୀ ଏନ୍ସିଆର୍ରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି. କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସକାଳ 7:00 ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ 337 ରହିଥିଲା. ଦିଲ୍ଲୀ ସହରର କେତେକ ସ୍ଥାନରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ପରିସ୍ଥିତିରେ ରହିଥିବା ମଧ୍ୟ ବୋର୍ଡ କହିଛି. ଦିଲ୍ଲୀ ଏବଂ ଏନ୍ସିଆର୍ରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ରାତି ଏବଂ ସକାଳ ସମୟରେ ଧୂଆଁ ଓ ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି. ମରିସସ୍ରେ ସଂସଦୀୟ ନିର୍ବାଚନ ଚାଲିଛି. ଭାରତୀୟ ସମୟ ସକାଳ 8:30 ଆରମ୍ଭ ହୋଇଥିବା ମତଗ୍ରହଣ ସନ୍ଧ୍ୟା 7:30 ଯାଏଁ ଚାଲିବ. ସର୍ବନିମ୍ନ ମଜୁରୀ ଏବଂ ପେନ୍ସନ୍ ବୃଦ୍ଧି ତଥା ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ମୂଲ୍ୟଯୁକ୍ତ ଟିକସ ହ୍ରାସ କରିବା ପ୍ରତିଶ୍ରତି ସହ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ନେତୃତ୍ୱାଧୀନ ଲେପେଫ୍ ମେଣ୍ଟ ନିର୍ବାଚନ ଲଢୁଛି. ଅନ୍ୟପକ୍ଷରେ ପେନ୍ସନ୍ ବୃଦ୍ଧି ପ୍ରତିଶ୍ରତି ପ୍ରଦାନ କରି ବିରୋଧୀ ଦଳଙ୍କ ଡୁ ଚେଞ୍ଜମେଣ୍ଟ ମେଣ୍ଟ ଏହି ନିର୍ବାଚନ ଲଢୁଛି. ଏଥିସହ ମାଗଣା ପରିବହନ ଏବଂ ଇଣ୍ଟରନେଟ୍ ସେବା ସହ ତୈଳଦର ହ୍ରାସ କରିବାକୁ ବିରୋଧୀ ମେଣ୍ଟ ନିର୍ବାଚନ ଇସ୍ତାହାରରେ କହିଛି. 1968 ବ୍ରିଟେନ୍ଠାରୁ ସ୍ୱାଧୀନତା ପ୍ରାପ୍ତ ହେବା ପରେ ଏହି ଦ୍ୱୀପ ଦେଶ ନିଜର ଆର୍ଥିକ, ପର୍ଯ୍ୟଟନ ଏବଂ କୃଷି କ୍ଷେତ୍ର ସହାୟତାରେ ଏକ ସମୃଦ୍ଧ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ ହୋଇଛି. ଆଫ୍ରିକାର ପୂର୍ବ ଉପକୂଳଠାରୁ ପ୍ରାୟ 2000 କିଲୋମିଟର ଦୂରରେ ଥିବା ମରିସସ୍ ବିଶ୍ୱର ଅନ୍ୟତମ ସ୍ଥିର ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସ୍ୱୀକୃତି ଲାଭ କରିଛି. କାନାଡ଼ାର ବ୍ରାମ୍ପଟନ୍ଠାରେ ଏକ ହିନ୍ଦୁ ମନ୍ଦିରରେ ଗତ 3 ତାରିଖରେ ସଂଘଟିତ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଅଭିଯୋଗରେ ପୁଲିସ୍ ଆଉ ଜଣଙ୍କୁ ଗିରଫ କରିଛି. ଗୋରେରୋଡ଼୍ସ୍ଥିତ ମନ୍ଦିରରେ ବିକ୍ଷୋଭ ସମୟରେ ଏହି ହିଂସାକାଣ୍ଡ ଘଟିଥିଲା. ଘଟଣାର ତଦନ୍ତ ପାଇଁ କାନାଡ଼ା ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି. ଏଭଳି ହିଂସାତ୍ମକ ଆଚରଣ ଆନ୍ତର୍ଜାତିକ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଭାରତ ଏହାକୁ ଦୃଢ଼ ନିନ୍ଦା କରିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆକ୍ରମଣକୁ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିହିତ କରିବା ସହ ଭାରତୀୟ କୂଟନୀତିଜ୍ଞଙ୍କୁ ଭୟଭୀତ କରିବାର ଏକ ପ୍ରୟାସ ବୋଲି କହିଛନ୍ତି. ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ଏକତା ବଜାୟ ରଖିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି. ନ୍ୟାୟ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ କାନାଡ଼ା ସରକାରଙ୍କୁ ଅନୁରୋଧ କରିଛନ୍ତି. ସୁରକ୍ଷା ଦୃଷ୍ଟିକୋଣରୁ ଟରେଣ୍ଟୋସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ଏବଂ ଅନ୍ୟ ଭାରତୀୟ ଦୂତାବାସଗୁଡ଼ିକ ପକ୍ଷରୁ ଆୟୋଜିତ ହେବାକୁ ଥିବା ଶିବିରକୁ ବାତିଲ କରିଦିଆଯାଇଥିଲା. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ହ୍ୱାଇଟ୍ ହାଉସ୍ ଗଣମାଧ୍ୟମ ସଚିବ କାରିନ୍ ଜିନ୍ ପିଏରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ପୂର୍ବାହ୍ନ 11:00 ଏହି ବୈଠକ ଅନୁଷ୍ଠିତ ହେବ। ବିଦାୟୀ ରାଷ୍ଟ୍ରପତି ଏବଂ ଆଗାମୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହା ହେଉଛି ପରମ୍ପରାଗତ ସାକ୍ଷାତ। ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ଜଣାପଡ଼ିଛି। ଆସନ୍ତା January 20 ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ରାଷ୍ଟ୍ରପତି ନିର୍ବାଚନରେ ଅତି କମ୍ରେ 300 ଇଲେକ୍ଟୋରାଲ୍ ଭୋଟ୍ ସହ ଶ୍ରୀ ଟ୍ରମ୍ପ୍ ବିଜୟୀ ହୋଇଛନ୍ତି। 45ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିବା ଶ୍ରୀ ଟ୍ରମ୍ପ୍ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦୁଇଥର କାର୍ଯ୍ୟ କରିବେ। ଶ୍ରୀ ଟ୍ରମ୍ପ୍ଙ୍କ ପୂର୍ବରୁ ଗ୍ରୋଭର୍ କ୍ଲିଭ୍ଲାଣ୍ଡ ଆମେରିକାର 22ତମ ଏବଂ 24ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ରୁଷ ଉତ୍ତର କୋରିଆ ଦ୍ୱିପାକ୍ଷିକ ବିସ୍ତୃତ ରଣନୈତିକ ଭାଗିଦାରୀ ସ୍ଥାପନ ସଂକ୍ରାନ୍ତ ଚୁକ୍ତିକୁ ରୁଷର ସଂସଦରେ ଅନୁମୋଦନ ଲାଭ କରିଛି। ଦ୍ୱିପାକ୍ଷିକ ବିସ୍ତୃତ ରଣନୈତିକ ଭାଗିଦାରୀ ନେଇ ଗତ June 19 ପିଓଙ୍ଗୟାଙ୍ଗଠାରେ ଦୁଇ ଦେଶର ଶୀର୍ଷ ନେତା ଏକ ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଗତମାସ 24 ରୁଷର ନିମ୍ନ ସଦନରେ ଏବଂ ଗତ 6 ଉଚ୍ଚ ସଦନରେ ଏହି ଚୁକ୍ତି ଅନୁମୋଦନ ଲାଭ କରିଛି। ଆଞ୍ଚଳିକ ଏବଂ ବୈଷୟିକ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଚୁକ୍ତି ପର୍ଯ୍ୟବେସିତ ବୋଲି ଦୁଇ ଦେଶ ପକ୍ଷରୁ କୁହାଯାଇଛି। ଚୁକ୍ତିର ସର୍ତ୍ତାବଳୀ ଅନୁଯାୟୀ ଉଭୟ ରାଷ୍ଟ୍ର ପରସ୍କରର ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଏବଂ ସମାନତା ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସହଯୋଗକୁ ସମର୍ଥନ ପ୍ରଦାନ କରୁଥିବା ଆନ୍ତର୍ଜାତିକ ଆଇନର ନୀତିଗୁଡ଼ିକ ଉପରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ଏହି ଚୁକ୍ତି ଅନୁଯାୟୀ ମିଳିତ ଜାତିସଂଘ ଚାର୍ଟରର ଧାରା 51 ଅନୁଯାୟୀ ରୁଷ କିମ୍ବା ଉତ୍ତର କୋରିଆ ସଶସ୍ତ୍ର ଆକ୍ରମଣର ସମ୍ମୁଖୀନ ହେଲେ ଅନ୍ୟ ରାଷ୍ଟ୍ର ତୁରନ୍ତ ସାମରିକ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ବ୍ୟବସ୍ଥା ପ୍ରଦାନ କରିବ। ଗ୍ରେଟର ନୋଏଡା ଏକ୍ସପ୍ରେସ୍ ୱେରେ ଆଜି ଏକ ସଡ଼କ ଦୁର୍ଘଟଣାରେ 5 ମୃତ୍ୟୁ ହୋଇଛି। ସେଥିମଧ୍ୟରୁ 3 ପୁରୁଷ ଏବଂ 2 ମହିଳା ଅଛନ୍ତି। ଗ୍ରେଟର ନୋଏଡାର ଟ୍ରାଫିକ୍ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ନୋଏଡାରୁ ପରିଚ୍ଛକ ଅଭିମୁଖେ କାର୍ରେ ଗୋଟିଏ ପରିବାରର ସଦସ୍ୟ ଯାଉଥିବାବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ 5 ଯାକଙ୍କର ମୃତ୍ୟୁ ହୋଇଛି। ତେବେ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଥିବା ଟ୍ରାଫିକ୍ ଅଧିକାରୀ ସୂଚନା ଦେଇଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା 4-2 T20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଗାଭାହାର ସେଣ୍ଟ ଜର୍ଜ ପାର୍କ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତ ଶୁକ୍ରବାର ପ୍ରଥମ ମ୍ୟାଚ୍କୁ ଜିତି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ଭାରତ ଦକ୍ଷିଣ ଆଫ୍ରିକାକୁ 61 ପରାସ୍ତ କରିଥିଲା। ସିରିଜ୍ର ତୃତୀୟ ମ୍ୟାଚ୍ ଆସନ୍ତା ବୁଧବାର ଦିନ ସେଞ୍ଚୁରିଆନ୍ ଏବଂ ଚତୁର୍ଥ ମ୍ୟାଚ୍ ଶୁକ୍ରବାର ଜୋହାନ୍ସବର୍ଗରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେଉଥିବାବେଳେ ଆଇରିନ୍ ମାର୍କରାମ୍ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଅଛନ୍ତି। ଚେନ୍ନାଇ ଗ୍ରାଣ୍ଡମାଷ୍ଟର୍ସ 2024 ପ୍ରତିଯୋଗିତା ଆସନ୍ତାକାଲି ଉଦ୍ଯାପିତ ହେବ। ଚେନ୍ନାଇର ଆନ୍ନା ଶତବାର୍ଷିକ ପାଠାଗାରରେ ଗତ 5 ଚେସ୍ ଖେଳ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଉଭୟ ମାଷ୍ଟର୍ସ ଏବଂ ଚ୍ୟାଲେଞ୍ଜର୍ସ ବର୍ଗର ଖେଳାଳି ଅଂଶଗ୍ରହଣ କରୁଛନ୍ତି। ପଞ୍ଚମ ରାଉଣ୍ଡରେ ଆମେରିକାର ଗ୍ରାଣ୍ଡମାଷ୍ଟର୍ସ ଲେଭୋନ ଆରୋଲିଅନ୍ ଫ୍ରାନ୍ସର ଗ୍ରାଣ୍ଡମାଷ୍ଟର୍ସକୁ ପରାସ୍ତ କରି ଟାଇଟଲ୍ ବିଜୟୀ ଦିଗରେ ଆଗୁଆ ଅଛନ୍ତି। ଚ୍ୟାଲେଞ୍ଜର୍ସ ବର୍ଗରେ ଗ୍ରାଣ୍ଡମାଷ୍ଟର ମୁରଲୀ କାର୍ତ୍ତିକେୟନ୍ ଅନ୍ୟତମ ଗ୍ରାଣ୍ଡମାଷ୍ଟର୍ସ ଅଭିମନ୍ୟୁ ପୁରାଣିକଙ୍କୁ ପରାସ୍ତ କରି ପଞ୍ଚମ ରାଉଣ୍ଡର ଏକମାତ୍ର ପୂର୍ଣ୍ଣ ପଏଣ୍ଟ ହାସଲ କରିଛନ୍ତି। ଜାପାନରେ ପ୍ରବଳ ବର୍ଷା ଯୋଗୁଁ ୱାକିନାୱର ଦକ୍ଷିଣାଞ୍ଚଳରେ ଭୂସ୍କଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେଠାକାର ପାଣିପାଗ ବିଭାଗ କହିଛି ୱାକିନାୱର ଉତ୍ତର ଭାଗରେ ବର୍ଷା ମେଘ ସୃଷ୍ଟି ହେବା ସହ ଆର୍ଦ୍ର ବାୟୁ ପ୍ରବାହିତ ହେଉଥିବାରୁ ବାୟୁମଣ୍ଡଳରେ ଅସ୍ଥିରତା ପରିଲକ୍ଷିତ ହୋଇଛି। ପାଣିପାଗ ବିଜ୍ଞାନ ସଂସ୍ଥା କହିଛି ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍କଳନର ଯଥେଷ୍ଟ ସମ୍ଭାବନା ରହିଛି। ବଜ୍ରପାତ ଏବଂ ଝଡ଼ତୋଫାନ ସହ ଜୋର୍ରେ ପବନ ହେବାର ଆଶଙ୍କା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପପତ୍ରର ଶୁଭାରମ୍ଭ କଲେ ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ପ୍ରଦୂଷଣ ହ୍ରାସ କରିବାରେ ବୈଦ୍ୟୁତିକ ଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କହିଲେ ଶକ୍ତିମନ୍ତ୍ରୀ ମନୋହର ଲାଲ। ମରିସସ୍ରେ ସଂସଦୀୟ ନିର୍ବାଚନ ପାଇଁ ଚାଲିଛି ମତଗ୍ରହଣ ଏବଂ ଭାରତ ଦକ୍ଷିଣ ଆଫ୍ରିକା 4-2 T20 କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।